ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଅପରେସନ୍ ସିନ୍ଦୁର ଅଧୀନରେ ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରି ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଛି କହିଲେ ପ୍ରଧାନମନ୍ତ୍ରୀ। ରାଜସ୍ଥାନର ପାଲନାଠାରେ 26,000 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ କଲେ ଲୋକାର୍ପଣ। ବାସଗୃହ ଆବଣ୍ଟନ ବ୍ୟବସ୍ଥାରେ ଭିନ୍ନକ୍ଷମଙ୍କୁ 4% ସଂରକ୍ଷଣ ଦେବାକୁ ସରକାରଙ୍କ ନିଷ୍ପତ୍ତି। ୱାକଫ୍ ସଂଶୋଧନ ଆଇନ ସଂକ୍ରାନ୍ତ ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ନେଇ ଶୁଣାଣି ଶେଷ, ରାୟ ସଂରକ୍ଷିତ। ପ୍ରଧାନମନ୍ତ୍ରୀ ଇ ଡ୍ରାଇଭ୍ ଯୋଜନା ଅଧୀନରେ ବୈଦ୍ୟୁତିକ ବସ୍ ଚଳାଚଳ ନେଇ ଭାରି ଶିଳ୍ପମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଅପରେସନ୍ ସିନ୍ଦୁରର ଅଧୀନରେ ଆତଙ୍କବାଦୀଙ୍କ ଶିବିରଗୁଡ଼ିକୁ ନଷ୍ଟ କରି ପାକିସ୍ତାନକୁ ଉଚିତ ଜବାବ ଦେଇଛି। ସରକାର ସଶସ୍ତ ବାହିନୀକୁ ଏ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି, ଯାହାଫଳରେ ତିନି ସେନାଙ୍କ ସମନ୍ୱୟରେ ପାକିସ୍ତାନକୁ ପରାସ୍ତ କରିବାରେ ଭାରତ ସକ୍ଷମ ହୋଇଛି ବୋଲି ସେ କହିଛନ୍ତି। ପାକିସ୍ତାନ କେବେ ବି ଭାରତ ସହିତ ସିଧାସଳଖ ଯୁଦ୍ଧ କରି ବିଜୟ ଲାଭ କରିପାରିବ ନାହିଁ, ସେଥିପାଇଁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ପରୋକ୍ଷ ଯୁଦ୍ଧ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜସ୍ଥାନର ବିକାନେରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି। ସେ କହିଛନ୍ତି ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ 3 ନୀତିକୁ ନେଇ ଅପରେସନ୍ ସିନ୍ଦୁର ଅଭିଯାନ ଆରମ୍ଭ ହୋଇଛି। ଭାରତ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦେବ ଏବଂ ଏଥିପାଇଁ ସଶସ୍ତ ବାହିନୀ ତା'ର ରଣନୀତି ସ୍ଥିର କରିବ। ଭାରତ ପରମାଣୁ ଧମକକୁ ଭୟ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଭାରତ ଆତଙ୍କବାଦର ନେତୃତ୍ୱ ତଥା ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶର ସରକାରଙ୍କୁ ସମ ଦୃଷ୍ଟିରେ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀ ଆତଙ୍କବାଦକୁ ନିପାତ କରିବାକୁ ସଂକଳ୍ପ ନେଇଥିଲେ ଏବଂ ସଶସ୍ତ ବାହିନୀର ବୀରତ୍ୱ ଆଧାରରେ ଦେଶ ସେହି ପ୍ରତିଶ୍ରୁତି ପୂରଣ କରିବାରେ ସକ୍ଷମ ହୋଇପାରିଥିଲା। ସେ କହିଛନ୍ତି ଭାରତ ସ୍ୱଷ୍ଟ କରିଛି ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ମୂଲ୍ୟ ଦେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ପାକିସ୍ତାନ ସହିତ ଭାରତର କୌଣସି ବାଣିଜ୍ୟିକ ସମ୍ପର୍କ କରିବା ନେଇ କଥାବାର୍ତ୍ତା ହେବ ନାହିଁ ଏବଂ କେବଳ ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରସଙ୍ଗ ଉପରେ ହିଁ ଭାରତ କଥାବାର୍ତ୍ତା କରିବ। ପୂର୍ବରୁ ବିକାନେରର ପାଲନାଠାରେ ଏକ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ 26,000 କୋଟି ଟଙ୍କାର ବହୁବିଧ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ଦେଶର 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 86 ଜିଲ୍ଲାରେ 10,100 କୋଟି ଟଙ୍କା ବ୍ୟୟରେ ନିର୍ମିତ 103 ପୁନଃ ବିକଶିତ ଅମୃତ ଷ୍ଟେସନର ଶୁଭାରମ୍ଭ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ 1,300 ଉର୍ଦ୍ଧ୍ୱ ପୁନଃ ବିକଶିତ ରେଳ ଷ୍ଟେସନରେ ବିଭିନ୍ନ ଆଧୁନିକ ସୁବିଧା ସହିତ ଯାତ୍ରୀମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱାରୋପ କରି କହିଛନ୍ତି ଏହି ଅମୃତ ଭାରତ ଷ୍ଟେସନଗୁଡ଼ିକରେ ଦେଶର ହଜାରେ ବର୍ଷର ପୁରାତନ ଐତିହ୍ୟକୁ ସ୍ଥାନିତ କରାଯିବା ସହ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବା ପାଇଁ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି।
ବିକାଶ ବି ବିରାସତ ବି ଇସ୍ ମନ୍ତ୍ର କା ଇନ୍ ଅମୃତ ଭାରତ ରେଲୱେ ଷ୍ଟେସନ ଉପର ଉସକା ନଜାରା ସାଫ ସାଫ ଦିଖାଇ ଦେତା ହେ। ୟେ ସ୍ଥାନୀୟ କଲା ଆର୍ ସଂସ୍କୃତି କେ ଭି ନୟେ ପ୍ରତୀକ ହେ। ୟାନି ହର ଅମୃତ ଷ୍ଟେସନ ପର ଆପକୋ ଭାରତ କି ହଜାରୋ ସାଲ ପୁରାନୀ ବିରାସତ କେ ଦର୍ଶନ ବି ହୋଙ୍ଗେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକାନେର ମୁମ୍ବାଇ ନୂତନ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଗତ 11 ମଧ୍ୟରେ ଦେଶରେ ଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆଧୁନିକ ସଡ଼କ ଏବଂ ରେଳ ଭିତ୍ତିଭୂମି ନିର୍ମାଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇ କହିଛନ୍ତି ଗତ 11 ମଧ୍ୟରେ ଦେଶରେ 34,000 ନୂତନ ରେଳ ଲାଇନ୍ ନିର୍ମାଣ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ଅମୃତ ଭାରତ, ନମ ଭାରତ, ବନ୍ଦେ ଭାରତ ଟ୍ରେନ୍ ଆରମ୍ଭ କରାଯାଇଥିବା ସହ ଆସନ୍ତା 2027 ସୁଦ୍ଧା 500 ରେଳ ଷ୍ଟେସନକୁ ପୁନଃ ବିକଶିତ କରାଯିବ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ପ୍ରମାଣ ଆଧାରିତ ବୈଧତା, ଡିଜିଟାଇଜେସନ୍, ଅନୁବାଦ ଏବଂ ବିଭିନ୍ନ ବିଷୟ ଅଧ୍ୟୟନ ମାଧ୍ୟମରେ ଭାରତର ପ୍ରାଚୀନ ଜ୍ଞାନ ପ୍ରଣାଳୀକୁ ପୁନର୍ଜୀବିତ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଚରକ ଏବଂ ସୁଶ୍ରୁତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ଗୋଆସ୍ଥିତ ରାଜଭବନରେ ଶ୍ରୀ ଧନକଡ଼ ପାରମ୍ପରିକ ପାଠ୍ୟକ୍ରମଗୁଡ଼ିକୁ ସହଜ ଏବଂ ସମସାମୟିକ ଆହ୍ୱାନଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରାସଙ୍ଗିକତା କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବାସଗୃହ ଆବଣ୍ଟନରେ 4% ସଂରକ୍ଷଣ ଘୋଷଣା କରିଛନ୍ତି। ଜନସେବାରେ ସମାନତା, ମର୍ଯ୍ୟାଦା ଓ ସୁଗମତା ବଜାୟ ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ସମାବେଶୀ ବିକାଶକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ସରକାରଙ୍କ ଆବାସିକ ବାସଗୃହ ଆବଣ୍ଟନ କ୍ଷେତ୍ରରେ ଏହା ସ୍ୱଚ୍ଛତା ଆଣିବ ବୋଲି ଶ୍ରୀ ଲାଲ କହିଛନ୍ତି। ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନ 2025 ବିରୋଧ କରି ଦାୟର କରାଯାଇଥିବା ଏକ ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ଆଜି ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗବାଇ ଏବଂ ବିଚାରପତି ଜଷ୍ଟିସ୍ ଅଗଷ୍ଟାଇନ୍ ଜଜ୍ ମାସିଙ୍କୁ ନେଇ ଗଠିତ ଖଣ୍ଡପୀଠ 3 ଦିନ ଧରି ଅନ୍ତରୀଣ ଆଦେଶ ଉପରେ ମାମଲାର ଶୁଣାଣି କରିଥିଲେ। ପ୍ରଧାନ ବିଚାରପତି କହିଥିଲେ ୱାକଫ ପଞ୍ଜୀକରଣର ଆବଶ୍ୟକତା 1923 ଏବଂ 1954 ପୂର୍ବ ଆଇନ ଅନୁଯାୟୀ ରହିଛି। ଆବେଦନକାରୀମାନଙ୍କ ପକ୍ଷରୁ ଗତ ମଙ୍ଗଳବାର ଦିନ ଯୁକ୍ତି ଉପସ୍ଥାପନ କରାଯାଇଥିଲା, ପରେ ଗତକାଲି ଏବଂ ଆଜି ସରକାରଙ୍କ ପକ୍ଷରୁ ଏହାର ଜବାବ ରଖାଯାଇଥିଲା। ସଲିସିଟର ଜେନେରାଲ ତୁଷାର ମେହେଟା ସରକାରଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହମତି ପାଇବା ପରେ ସରକାର ଗତ ମାସରେ ୱାକଫ ସଂଶୋଧନ ଆଇନ 2025 ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ନୂଆଦିଲ୍ଲୀରେ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଇ ଡ୍ରାଇଭ୍ ଯୋଜନା ଅଧୀନରେ ବୈଦ୍ୟୁତିକ ବସ୍ ଚଳାଚଳ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ ଏବଂ ଗୁଜରାଟ ରାଜ୍ୟରେ ବୈଦ୍ୟୁତିକ ବସ୍ ଚଳାଚଳ ବିଷୟରେ ଆଲୋଚନା ହୋଇଛି। ମନ୍ତ୍ରଣାଳୟ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଇ ଡ୍ରାଇଭ୍ ଯୋଜନା ଅଧୀନରେ ଏହି ପର୍ଯ୍ୟାୟରେ ବେଙ୍ଗାଲୁରୁକୁ 4,500, ହାଇଦ୍ରାବାଦକୁ 2,000, ଦିଲ୍ଲୀକୁ 2,800, ଅହମ୍ମଦାବାଦକୁ 1,000 ଏବଂ ସୁରତକୁ 600 ବସ୍ ଯୋଗାଇ ଦିଆଯିବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତ ସ୍ଥାୟୀ ସହରାଞ୍ଚଳ ଗତିଶୀଳତା ଦିଗରେ ଦୃଢ଼ ପଦକ୍ଷେପ ନେଉଛି। ସରକାର କେବଳ ବୈଦ୍ୟୁତିକ ବସ୍ ଯୋଗାଉ ନାହାନ୍ତି, ବରଂ ନବସୃଜନ ତଥା ପରିବେଶଗତ ଚେତନାକୁ ଦୃଷ୍ଟିରେ ରଖି ଦେଶର ପରିବହନ ବ୍ୟବସ୍ଥାର ଭବିଷ୍ୟତକୁ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ଆମେରିକାର ୱାଶିଂଟନ୍ ଡିସିରେ ଇସ୍ରାଏଲ୍ କୂଟନୀତିଜ୍ଞଙ୍କ ହତ୍ୟା ଘଟଣାକୁ ନେଇ ଭାରତ ଦୃଢ଼ ନିନ୍ଦା କରିଛି। ସାମାଜିକ ଗଣମାଧ୍ୟମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯିବାର ଆବଶ୍ୟକତା ରହିଛି। ଶୋକସନ୍ତପ୍ତ ପରିବାର ଏବଂ ତାଙ୍କର ସହକର୍ମୀମାନଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି। ବିଜେପି କହିଛି ତାଙ୍କ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସାମାଜିକ ଯୋଜନାଗୁଡ଼ିକ ଦେଶର ଗରିବ ବର୍ଗର ଉନ୍ନତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ରାଷ୍ଟ୍ରୀୟ ମୁଖପାତ୍ର ତୁହିନ୍ ସିହ୍ନା କହିଛନ୍ତି ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାରେ ଏକ ଉଦାହରଣ ସୃଷ୍ଟି କରିଛି। ଜମ୍ମୁ କାଶ୍ମୀରର କିସ୍ତୱାଡ଼ା ଜିଲ୍ଲାର ସିଂପୋରା ଚାଟ୍ରୁ ଜଙ୍ଗଲାଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଛି। ଆମ ଜମ୍ମୁ ସମ୍ବାଦଦାତାଙ୍କ ରିପୋର୍ଟ ଅନୁସାରେ ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସାରି ଏବଂ ମାଣ୍ଡର୍ଲା ଢୋକ ଅଞ୍ଚଳରେ ଥିବା ଜଙ୍ଗଲରେ ପୁଲିସ୍ ଓ ସେନାର ମିଳିତ ଅଭିଯାନରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଯବାନଙ୍କ ପ୍ରାଣହାନୀ ଘଟିବା ସହ ଜଙ୍ଗଲ ମଧ୍ୟରେ 2-3 ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ପୁଲିସ୍ ପକ୍ଷରୁ ଗୁଳି ବିନିମୟ ସହ ତଲାସୀ ଅଭିଯାନ ଜାରି ରହିଛି। ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ରେ କିଛି ସମୟ ପରେ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅପରେସନ୍ ସିନ୍ଦୁର ଅଧୀନରେ ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରି ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଛି କହିଲେ ପ୍ରଧାନମନ୍ତ୍ରୀ। ରାଜସ୍ଥାନର ପାଲନାଠାରେ 26,000 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ କଲେ ଲୋକାର୍ପଣ। ବାସଗୃହ ଆବଣ୍ଟନ ବ୍ୟବସ୍ଥାରେ ଭିନ୍ନକ୍ଷମଙ୍କୁ 4% ସଂରକ୍ଷଣ ଦେବାକୁ ସରକାରଙ୍କ ନିଷ୍ପତ୍ତି। ୱାକଫ ସଂଶୋଧନ ଆଇନ ସଂକ୍ରାନ୍ତ ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ନେଇ ଶୁଣାଣି ଶେଷ, ରାୟ ସଂରକ୍ଷିତ। ପ୍ରଧାନମନ୍ତ୍ରୀ ଇ ଡ୍ରାଇଭ୍ ଯୋଜନା ଅଧୀନରେ ବୈଦ୍ୟୁତିକ ବସ୍ ଚଳାଚଳ ନେଇ ଭାରୀ ଶିଳ୍ପମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।